ଜହନ ତିନି ପର୍ବ ଏକ ପଦରୁ ଅଠର ପଦ, ତିତସ ତିନି ପର୍ବ ଚାରି ପଦରୁ ସାତ ପଦ, ପ୍ରଥମ ପିତର ଏକ ପର୍ବ ବାଇଶ ପଦ ତେଇଶ ପଦ। ଫଟୁ ନମ୍ବର ଚବିଶ। ଆଉ ଏକ ଘାଉ ଜନମ ଯୀଶୁ ଜେଲକ ପାହାର ଦୁନିଆ ରହିଲା, ହୁଲକ ପାହାର ନିକଦିମ ନାଉ ଚୋ ଗୋଟୋକ ବଡ଼କା ଧରମ ଚୋ ଗୁରୁ ରହିଲୋ। ଏକ ରାଇତେ ହୁନ ଯୀଶୁକେ ଗୋଟୋକ ଗୋଟ ଗୋଠିଆ ତକା ଯେ ହୁନା ଚିନେଙ୍ଗ ଗଲା। ଯୀଶୁ ହୁନାକେ ଗୋଟୋକ କାବା ହେତ ଚୋ ଗୋଟ ଗୋଠିଆଉଁ ରହିଲୋ। ହୁନ ହୁନାକେ ଗୋଠିଆଲୋ ଯଦି ସତ ମହାପ୍ରଭୁ ଚୋ ପରିବାର ହେଉକେ ମନ କରତେ, ହୁଁ ସେଲେ ହୁନାକେ ଫେର ଜନମ ନେଉକ ପଡ଼ତୋ। ଆମ୍ଭି ଜେଲକ ପାହାର ଦୁଇ ଘାଉ ଜନମ ହେଉଁଦେ, ହୁଲକେ ପାହାର ସତ ମହାପ୍ରଭୁ ଚୋ ପରିବାରେ ସାମିଲ ହେଉଁଦେ। ପହିଲି ହେତା ହେ ସଂସାର ଜନମ, ଆଉ ଦୁସରା ଆତ୍ମିକ ଜନମ। ଆତ୍ମିକ ଚୋ ସତ ମହାପ୍ରଭୁ ଚୋ ଶୁଦ୍ଧ ଆତ୍ମା ଆମକେ ନୂଆ ଜୀବ ଦେତେ। ଏହା ହେତା ହେ ପ୍ରଭୁ ଯୀଶୁ ଚୋ ଜୀବ, ଜୋହ୍ନା ଯୋ ଆମି ହୁନା ଚୋ ପାଞ୍ଚ ପାଞ୍ଚ ଯାହୁନ ଲାହୁଁ ଦେ। ଆମ୍ଭି ନୂଆ ଲୋକ ହୁନ୍, ଜୋହ୍ନା କି ସତ ମହାପ୍ରଭୁ ଚୋ ଲୋକ।